ମୋର ନାଁ ହଉଛି ସୌଦାମିନୀ ସିଂ। ମୁଁ ଏକୋଇଶ ନମ୍ବର ୱାର୍ଡର ମା ମୁଁ କହୁଛି। ଆଉ ଆମର ଏପଟେ ଭଲସେ ଯୋଉ ଅଳିଆ ଏତେ ଗଦା ହେଇଛି ଯେ ଟ୍ରାକ୍ଟର ଆସୁନି କି ନଉନି, ତେଣୁ ଆପଣ ମାନେ ୟାର ସୁବିଧା କରିବେ ନା କଣ କରିବେ? ଆମେ ନିଜେ ନିଜେ ଏସବୁ କରିବୁ ନା କଣ? ଆଉ ଆମେ ରିକ୍ୱେଷ୍ଟ କରୁଛୁ, ଆଉ 15 ଦିନରେ ଥରେ ବି ତ ଆସୁନାହାନ୍ତି ଏକେ, ଆଉ କିନ୍ତୁ ଆପଣ ଡେଲି ଗାଡ଼ି ପଠେଇଲେ ଆମର ଏଇ ଅଳିଆ ସହିତ, ଆପଣମାନେ ଜାଣୁଛନ୍ତି କେମିତି କୋରୋନା କେମିତି ଡେଙ୍ଗୁ ଏସବୁ ହେଉଛି, ଆଉ ଆପଣମାନେ ଯଦି ଆମ ପାଇଁ ସାହାଯ୍ୟ ନ କରିବେ ଆଉ କିଏ ସାହାଯ୍ୟ କରିବେ? ତେଣୁ ଆପଣ ଦୟା କରନ୍ତୁ ଏତିକି ଆଉ।